ପାପ ଜଗତକେ ଢୁକିଲେଖ ପରମେଶ୍ୱର ଉହାକର୍ତ୍ତରେ କର୍ତ୍ତାବା ଚେହେରା ଉଦୟନ ଆଦମ ଆର୍ ଉହାର ମାୟା ବହୁତ ଖୁସି ଜୀବନ କାଟତେ ଥାଲିନ୍ ଉହା କହିଲିନ୍ ପୋଷାକ ପରତେ ଥାଲିନ୍ ନାଇଁ ହେଲେ ଉହାକାର ପାଇଁ କ'ଣ ଯେନ୍ ରକମ କାରଣ ଥାଲେକ ନାଇଁ ଯେହେତୁ ଜଗତକେ ପାପ ଥାଲେକ ନାଇଁ ଉହା ସବୁବେଳା ନେଙ୍ଗଟାଇ ଯାବା ଆସବା କରତେ ଥାଲିନ୍ ଆର୍ ପରମେଶ୍ୱର ସଙ୍ଗେ କଥା ହତେ ଥାଲିନ୍ ହେଲେ ଉଦ୍ୟନେ ଏକଟା ଚାଲାକ ସାପ ଥାଲେକ ଓ ମାୟାକେ ପଚାରଲେ ପରମେଶ୍ୱର ସତେ ଉଦ୍ୟନର କ'ଣ ଗାଛର ଫଳ ଖାଇଁ ନାଇଁ ଖାବାକେ ତୁରାକେ କହିଛେ କି ମାୟା ଉତ୍ତର ଦେଲେ ପରମେଶ୍ୱର ଆମରାକେ କହିଲେ ଭାଲ ଆର୍ ହୀନ ଜ୍ଞାନ ଦିଆ ଗାଛର ଫଳକେ ଛାଡ଼ି ଯେ କ'ଣ ଗାଛର ଫଳ ଆମରା ଖାଇ ପାର୍ବ ପରମେଶ୍ୱର କହିଲେ ଯଦି ତୁରା ସବୁ ଫଳ ଖାବ କି ଛୁମ୍ଭ ସବୁ ଦିନୁ ତୁରା ମର୍ବ ସାପ ମାୟାକେ କହିଲେ ସବୁ ଫଳ ଖାବାକେ ଚେହେରା ଥାଲେ କାର୍ ଖାବା ମିଠା ଥାଲେ ଓ ମଧ୍ୟ ବୁଦ୍ଧିମାନ ହବାକେ ଚାହିଁତେ ଥାଲେ ସବୁ କରତେ ଓ କିଛୁକ ଫଳ ତୁଳିଲେକ ଆର୍ ଖାଲେକ ତାପରେ ଓ କିଛୁକ ଫଳ ଉହାର ମରଦକେ ଦିଲେକ ଯେ ଉହାର ସଙ୍ଗେ ଥାଲେକ ଆର୍ ଓ ମଧ୍ୟ ସେଠେ କିଛୁକ ଖାଲେକ ହଠାତ୍ ଉହାକାର ଚକ ଖୁଲ୍ଲେ ଆର୍ ଉହା ଭାବନା କଲିନ୍ ଯେ ଉହା ନେଙ୍ଗଟା ଅଛନ୍ ତାର୍ ପରେ ପତରାକେ ସିଲାଇ କରବାର ଦି ଉହାକାର ଆଙ୍ଗା ଗାଁ ଗାଁକେ ଢାଙ୍କାଲିନ୍ ଆର୍ ଚେଷ୍ଟା କଲିନ୍ ତାପରେ ପରମେଶ୍ୱର ଉଦ୍ୟାନ ମାଝୁକେ ଚଲି ଆସ୍ତେ ଥିବା ଶବ୍ଦ ମରଦ ଆର୍ ମାୟା ଶୁଣିପାରିଲିନ୍ ଉହା ଦୁନ୍ ନକ୍ ପରମେଶ୍ୱର ଠେନୁ ଉହାର ପରମେଶ୍ୱର ମରଦକେ ଡାକଲିନ୍ ତୁହା କ'ଣଠେ ଅଛ ଆଦମ ଉତ୍ତର ଦେଲେ ତୁହା ଏଦନ ଉଦ୍ୟାନେ ଚଲବାର ଆମ୍ହି ଶୁଣିଲାଏ ଆର୍ ଆମ୍ହି ଡରାଇ କାରଣ ଆମ୍ହି ନେଙ୍ଗଟା ଥାଲାଏ ତେଣୁ ନୁକାଛି ତାପରେ ପରମେଶ୍ୱର ସୁଧିଆ ଲେଖ ତୁହା ନେଙ୍ଗଟା ଅଛ ତୁହାକେ କିଏ କହିଲେ ଯେଉଁ ଫଳ ନାଇଁ ଖାତେ ତୁହାକେ କହିଥାଲାଏ ସବୁ ଫଳ ତୁହା ଖାଛ କି ମରଦ ଉତ୍ତର ଦେଲେ ସୌ ମାୟାକେ ତୁହା ଆମ୍ହାକେ ଦିଲ ଆର୍ ସୌ ଓ ଆମ୍ହାକେ ଫଳ ଖାବାକେ ଦିଲେ ପରମେଶ୍ୱର ମାୟାକେ ପଚାରଲେ ସେଟା ତୁହା କି କରଲ ମାୟା ଉତ୍ତର ଦେଲେ ସାପ ଆମ୍ହାକେ ଭୁଲାଲେ ପରମେଶ୍ୱର ସାପକେ କହିଲେ ତୁହା ଅଭିଶାପ ହଛ ତୁହା ତୋର ପେଟେ ଚଲବେ ଆର୍ ଧୂଳା ଖାବେ ତୁହା ଆମ୍ହାର ମାୟା ନିଜେ ଅନ୍ୟକେ ଘୃଣା କରେ ଆର୍ ତୁହା ଆମ୍ହାର ଚାହନକେ ଆର୍ ଉହାର ଚାହନକେ ମଧ୍ୟ ଘୃଣା କରବି ମାୟାର ବଂଶ ତୁହାକାର ମୁଣ୍ଡକେ ଆଘାତ କରେ ଆର୍ ତୁହା ଉହାର ଗଣ୍ଠିଏ କାମୁଡ଼ବ ତାପରେ ପରମେଶ୍ୱର ମାୟାକେ କହିଲେ କାମେ ତୁହାକାର ଜନ୍ମ ହବା ହବାନୁ ବେଦନା ଜୁରେ ବଢ଼ାବ ଆର୍ ତୁହା ତୋର ମରଦକେ ଚାହିଁବ ଆର୍ ଓ ତୁହାକାର ଉପରେ ଶାସନ କରେ ପରମେଶ୍ୱର ମାନୁଷକେ କହିଲେ ତୁହା ତୁହାକାର ମାୟାର କଥାଇ ଶୁଣିଲ ଆର୍ ଅମାନ୍ତି ହଲ ଅକ୍ଷୁଣୁ ଆର୍ ମାନ୍ତି ହଲ ଅକ୍ଷୁଣୁ ମାଟିଏ ମିଶି ଗେଲ ଆର୍ ତୁହା ଆଧାର ତିଆର କରବାର ପାଇଁ ଟାଣ କାମ କରବାକେ ପଡ଼େ ତୁହା ମର୍ଭ ଆର୍ ତୁହାକାର ଗା ମାଟିଏ ଘୁରେକ ମର ଦୁହାର ମାୟାକେ ହବା ନାମ ଦିଲେ ଯାର ଅର୍ଥ ଜୀବନ ଦିଆ କାରଣ ଓ ଅନ୍ୟକେ ଅନ୍ୟ ନକ୍ଷର ମାୟା ହବାକେ ଆର୍ ପରମେଶ୍ୱର ଆଦମ ଆର୍ ହବାକେ ପଶୁର ଚାମଡ଼ାଇ ପଢ଼ାଲେ ତାପରେ ପରମେଶ୍ୱର କହିଲେ ଏତା ଭାଲ ଆର୍ ଖରାପ ଜାଣବାର ମାନୁଷରେ আমার কাম রকন এক কে আছে, উহা সবুদিন বঞ্চি রইবার কন, জীবন দেই গাছের ফল খাবার ঠিক নাই, তাহলে পরমেশ্বর আমরাকার আর হবাকে, এদেন উদ্যান নু বাহারি রইলেন আর ধূরকে পাঠাই দিলে। খাবা পাই পরমেশ্বর শক্তি দুথেনকে উদ্যানের গেটে জাগ থালেক। বাইবেলের একটা কাহিনী, আদিপুস্তক 3।